ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ମେଧାବୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁରୀ ଦେଲେ କେନ୍ଦ୍ର କ୍ୟାବିନେଟ୍। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ଆସନ୍ତା 2027 ସୁଦ୍ଧା ଶେଷ ହେବ ବୋଲି କର୍ତ୍ତୃପକ୍ଷଙ୍କ ସୂଚନା। ଏବଂ ମୋ ବସ୍ର ବେଗ ନିୟନ୍ତ୍ରଣ ପାଇଁ ବସ୍ଗୁଡ଼ିକରେ ସ୍ପିଡ୍ ଗଭର୍ଣ୍ଣର ଲଗାଯିବା ପାଇଁ ନିଷ୍ପତ୍ତି। ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଜି ଏ ନେଇ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ଯୋଜନା ମାଧ୍ୟମରେ ଉଚ୍ଚଶିକ୍ଷା ଲାଗି ଛାତ୍ରଛାତ୍ରୀମାନେ ବନ୍ଧକମୁକ୍ତ ଋଣର ସୁବିଧା ପାଇପାରିବେ। ଆର୍ଥିକ ପ୍ରତିବନ୍ଧକ ଲାଗି ଯେଭଳି କୌଣସି ଯୁବ ଶିକ୍ଷାର୍ଥୀ ଗୁଣାତ୍ମକ ତଥା ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରିବା ଲାଗି ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ କରାଯିବ। ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ଯୋଜନାରେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ 7.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ସେଥିରୁ 75% ଅର୍ଥର ଗ୍ୟାରେଣ୍ଟି ସରକାର ପ୍ରଦାନ କରିବେ। ଏହି ଯୋଜନା ମାଧ୍ୟମରେ ପ୍ରତିବର୍ଷ ପ୍ରାୟ 22 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଏହି ଯୋଜନାର ସୁବିଧା ପାଇବା ଲାଗି ଛାତ୍ରଛାତ୍ରୀମାନେ ପିଏମ୍ ବିଦ୍ୟାଲକ୍ଷ୍ମୀ ଏକକ ପୋର୍ଟାଲ ମାଧ୍ୟମରେ ଉଚ୍ଚଶିକ୍ଷା ଲାଗି ଋଣ ନିମନ୍ତେ ଆବେଦନ କରିପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଖାଦ୍ୟ ନିଗମ FCIରେ 10,700 କୋଟି ଟଙ୍କାର ଇକ୍ୱିଟି ନିବେଶକୁ ଅନୁମୋଦନ ମିଳିଛି। କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଦେଶବ୍ୟାପୀ କୃଷକଙ୍କ କଲ୍ୟାଣକୁ ସୁନିଶ୍ଚିତ କରିବା ଏହାର ଉଦ୍ଦେଶ୍ୟ। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଖୁବ୍ ଶୀଘ୍ର କାମଧେନୁ ଯୋଜନା ଏବଂ ପ୍ରାଣୀ ମଙ୍ଗଳ କାର୍ଯ୍ୟକ୍ରମ ନିମନ୍ତେ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଜୟଦେବ ଭବନରେ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର 23ତମ ସାଧାରଣ ଅଧିବେଶନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରଙ୍କ ପକ୍ଷରୁ ପ୍ରାଣୀ ପାଳନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଅନେକ ସହାୟତା ଓ ରିହାତିର ବ୍ୟବସ୍ଥା କରାଯାଇଛି। ପ୍ରାଣୀ ସମ୍ପଦର ବିକାଶ ପାଇଁ ଚଳିତ ବର୍ଷ ବଜେଟ୍ରେ 697 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଆସନ୍ତା 2027 ସୁଦ୍ଧା ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଭୂମିଠାରୁ 13 ମିଟର ଉଚ୍ଚତାରେ ପ୍ରତି 10 ମିନିଟ୍ ବ୍ୟବଧାନରେ ମେଟ୍ରୋ ଚଳାଚଳ କରିବ। ତେବେ ରାଜମହଲ ଜୟଦେବ ବିହାର ଓଭରବ୍ରିଜ୍ ଏବଂ ବାରଙ୍ଗ ରେଳ ଲାଇନ୍ ଉପରେ ଏହାର ଉଚ୍ଚତା ଅଧିକ ରହିବ। ଏଥିପାଇଁ 3 କୋଚ୍ ବିଶିଷ୍ଟ 13ଟି ମେଟ୍ରୋ ଟ୍ରେନ୍ କିଣିବାକୁ ଯୋଜନା ରହିଛି। ମେଟ୍ରୋ ପ୍ରକଳ୍ପ ପାଇଁ ବିଭିନ୍ନ ସ୍ଥାନରେ 50-60 ମିଟର ତଳୁ ମାଟି ପରୀକ୍ଷା କରାଯାଉଛି। ମାଟି ପରୀକ୍ଷା ରିପୋର୍ଟ ଆସିବା ପରେ ଭିତ୍ତିଭୂମି କାର୍ଯ୍ୟ ଆରମ୍ଭ ହେବ। ମେଟ୍ରୋ ପ୍ରକଳ୍ପ ଲାଗି ଭୁବନେଶ୍ୱର ଘାଟିକିଆରେ କାଷ୍ଟିଂ ୟାର୍ଡ ତିଆରି ଚାଲିଛି। ସେଠାରେ ମେଟ୍ରୋ ରେଳ ଲାଇନ୍ ପାଇଁ କାଷ୍ଟିଂ ଉପକରଣ ତିଆରି ହେବ। ସେହିପରି ତ୍ରିଶୁଳିଆ, ଫୁଲପୋଖରୀ ଓ ରତାଗଡ଼ଠାରେ ମେଟ୍ରୋ ରେଳ ପ୍ରକଳ୍ପ ରକ୍ଷଣାବେକ୍ଷଣ ଡିପୋ ତିଆରି କାର୍ଯ୍ୟ ଜାରି ରହିଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପେନ୍ସନ୍ଭୋଗୀଙ୍କ ଜୀବନ ପ୍ରମାଣପତ୍ର ଦାଖଲକୁ ସୁବ୍ୟବସ୍ଥିତ କରିବା ପାଇଁ ଆସନ୍ତାକାଲି ଭୁବନେଶ୍ୱରର 7ଟି ସ୍ଥାନରେ ସ୍ୱତନ୍ତ୍ର ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଅନୁଷ୍ଠିତ ହେବ। ଏନେଇ ପେନ୍ସନ୍ ଓ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ପେନ୍ସନ୍ଭୋଗୀମାନେ ସ୍ମାର୍ଟଫୋନ୍ରେ ଆଧାର ଭିତ୍ତିକ ପ୍ରମାଣୀକରଣ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ପୂର୍ବରୁ ପେନ୍ସନ୍ଭୋଗୀମାନଙ୍କୁ ଏଥିପାଇଁ ପେନ୍ସନ୍ ବିତରଣ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡ଼ୁଥିଲା। ଅତ୍ୟଧିକ ବୟସ୍କ କିମ୍ବା ଭିନ୍ନକ୍ଷମ ପେନ୍ସନ୍ଭୋଗୀଙ୍କ କ୍ଷେତ୍ରରେ ସେମାନଙ୍କ ଗୃହରେ ଏହି ସେବା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ 1ରୁ 30 ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ଏହି ଅଭିଯାନର ତୃତୀୟ ପର୍ଯ୍ୟାୟକୁ ଦେଶର 68 ସ୍ଥାନରେ ଆୟୋଜନ କରାଯାଉଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସହର ଭିତରେ ଚାଲୁଥିବା ମୋ ବସ୍ର ବେଗ ନିୟନ୍ତ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ନଗର ଉନ୍ନୟନ ଓ ପରିବହନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ସହର ଭିତରେ ଚାଲୁଥିବା ମୋ ବସ୍ ଘଣ୍ଟା ପ୍ରତି 40 କିଲୋମିଟର ବେଗରେ ଚଳାଚଳ କରିବ। ସହର ବାହାରକୁ ଯାଉଥିବା ବସ୍ର ସର୍ବାଧିକ ବେଗ 50 କିଲୋମିଟର ରହିବ। ଦୁର୍ଘଟଣାକୁ ଏଡ଼ାଇବା ଲାଗି ବସ୍ଗୁଡ଼ିକର ବେଗ ନିୟନ୍ତ୍ରଣ ପାଇଁ ସ୍ପିଡ୍ ଗଭର୍ଣ୍ଣର ଲଗାଯିବ। ଚାଳକ 40 କିଲୋମିଟରରୁ ଅଧିକ ବେଗରେ ବସ୍ ଚଳାଇଲେ ସାଇରନ୍ ବାଜିବ ଏବଂ ଅପରେଟରଙ୍କ ନିକଟକୁ ସୂଚନା ଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିଠାରେ ଆମ୍ବଟାକୁଆ ଯାଉଖାଇ 2 ମୃତ 6 ଅସୁସ୍ଥ ଘଟଣାର ଆର୍ଡିସି ସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ଆଜି ପୂର୍ବାହ୍ନରେ ମାଣ୍ଡିପଙ୍କା ଗାଁର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ରୂପା ରୋଶନ ସାହୁ ତଦନ୍ତ କରି ବ୍ରହ୍ମପୁର ଫେରିଯାଇଛନ୍ତି। ଆର୍ଡିସିଙ୍କ ସହିତ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏବଂ ଜିଲ୍ଲାସ୍ତରୀୟ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଆର୍ଡିସି ଶ୍ରୀମତୀ ସାହୁ କହିଛନ୍ତି,
କାଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଯିଛୁ ମୋ ସାଙ୍ଗରେ ଜିଲ୍ଲାପାଳ ଅଛନ୍ତି ଏବଂ ଜିଲ୍ଲାର ଅନ୍ୟାନ୍ୟ ସମସ୍ତ ପଦାଧିକାରୀ ମଧ୍ୟ ଅଛନ୍ତି ଏବଂ ପରିବାର ଯେଉଁମାନଙ୍କର ପରିବାରରୁ ଆଫେକ୍ଟେଡ୍ ହେଇଥିଲେ ତାଙ୍କର ହସ୍ପିଟାଲରେ ବି ଅଛନ୍ତି ଏବଂ 2 ଜଣଙ୍କର ମୃତ୍ୟୁବରଣ କରିଛନ୍ତି। ସମସ୍ତଙ୍କ ସାଙ୍ଗରେ ଆମେ କଥାବାର୍ତ୍ତା ହେଲୁ, ପ୍ରିଲିମିନାରୀ ଇନକ୍ୱାରି କରିକିରି ଫିଲ୍ଡ ଭିଜିଟ୍ରେ କରିକିରି ଯାଉଛି, ଆଉ ଥରେ ବି ଆମେ ଆସିକିରି ଜିଲ୍ଲା ସ୍ତରରେ ଯାହା ଯାହା ଆମର ପ୍ରସେସେସ୍ ଅଛି, SOP ଅଛି, ସେଟା ଫଲୋ କରାହେଇଛି କି ନାହିଁ ତାକୁ ଦେଖିକିରି ତଦନ୍ତ କରିକିରି ତାପରେ ଆମେ ଇନକ୍ୱାରି ରିପୋର୍ଟ ଦେବୁ।
ସୂଚନାଯୋଗ୍ୟ, 6 ଜଣ ଅସୁସ୍ଥ ବର୍ତ୍ତମାନ ବ୍ରହ୍ମପୁର MKCG ଏବଂ କଟକ SCB ମେଡିକାଲ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବରଗଡ଼ ଜିଲ୍ଲାର ସୋହେଲାରେ ଆଗାମୀ ଦିନରେ ଚାଷୀ ସମାବେଶ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବେ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ରାଜ୍ୟରେ ଖରିଫ ଧାନ କିଣା ନେଇ ମନ୍ତ୍ରୀ କହିଛନ୍ତି ଜିଲ୍ଲାଗୁଡ଼ିକରେ ଏ ସମ୍ପର୍କରେ ବୈଠକରେ ନିଷ୍ପତ୍ତି ହେବ। ଧାନ କିଣାଯିବାର 48 ଘଣ୍ଟା ମଧ୍ୟରେ ଚାଷୀଙ୍କ ଜମାଖାତାକୁ ଟଙ୍କା ପଠାଯିବ। ଚାଷୀ ଧାନ କ୍ୱିଣ୍ଟାଲ ପିଛା 3,100 ଟଙ୍କା ପାଇବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ସମ୍ବଲପୁର ଜିଲ୍ଲାରେ ଆସନ୍ତା 22 ତାରିଖରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ ସଂଗ୍ରହ କରାଯିବ। ଏନେଇ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ସମ୍ବଲପୁର ସଦର ଅଞ୍ଚଳରେ ଆସନ୍ତା 22 ତାରିଖ କୁଚିଣ୍ଡା ଓ ରେଢ଼ାଖୋଲରେ 27 ତାରିଖରେ ଧାନ ସଂଗ୍ରହ ହେବା ନେଇ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ଜିଲ୍ଲାରେ 69,895 ଜଣ ଚାଷୀ ପଞ୍ଜୀକରଣ କରିଥିବାବେଳେ 128 ମଣ୍ଡିରେ ଧାନ ସଂଗ୍ରହ କରାଯିବ। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସଭାଗୃହରେ ଧାନ ସଂଗ୍ରହକୁ ନେଇ ଆଭାସୀ ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଧାନ କ୍ରୟ ପୂର୍ବରୁ ସମସ୍ତ ମଣ୍ଡିରେ ଆନୁଷଙ୍ଗିକ ବ୍ୟବସ୍ଥା ଓ ଭିତ୍ତିଭୂମିର ଯାଞ୍ଚ ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଧାନ କିଣାରେ କଟନୀ ଛଟନୀ ବନ୍ଦ ପାଇଁ ପ୍ରତି ମଣ୍ଡି ଦାୟିତ୍ୱରେ ଜଣେ ଲେଖାଏଁ ନୋଡାଲ ଅଫିସର ରହିବେ। ଚଳିତ ବର୍ଷ ଜିଲ୍ଲାରେ 1,46,504 ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଛନ୍ତି। ଦେଶରେ ଟାଇଟାନିୟମ୍ ସ୍ଲାଗ୍ ଉତ୍ପାଦନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଭାରତ ଓ ଖାଜାକସ୍ତାନ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି। ଏହା ମାଧ୍ୟମରେ ଉତ୍ପାଦିତ ସାମଗ୍ରୀକୁ ରପ୍ତାନୀ କରାଯିବା ସହ ବିମାନ ଯନ୍ତ୍ରାଂଶ ନିର୍ମାଣ କ୍ଷେତ୍ରରେ ବ୍ୟାପକତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏଥିପାଇଁ କଞ୍ଚାମାଲ ଓଡ଼ିଶା ଯୋଗାଇବ। ଏହାଦ୍ୱାରା ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଓଡ଼ିଶା ଲୋକସେବା ଆୟୋଗ OPSC ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା OS ପ୍ରିଲିମ୍ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ଡିସେମ୍ବର ମାସ 15 ତାରିଖ ରବିବାର ଦିନ ପ୍ରିଲିମ୍ ପରୀକ୍ଷା ହେବ। ସୂଚନା ଅନୁସାରେ ପୂର୍ବରୁ OS ପ୍ରିଲିମ୍ ପରୀକ୍ଷା ପାଇଁ ଗତ ଅକ୍ଟୋବର ମାସ 27 ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା। ତେବେ ବାତ୍ୟା ଦାନକ ଦୃଷ୍ଟିରେ ରଖି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଏହାପରେ December 1ରେ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ହୋଇଥିଲା। ସମ୍ବଲପୁର ସଦର ରେଞ୍ଜ ବସିଆପଡ଼ା ସେକ୍ସନ କୁମେରବିଟ୍ ଅଧୀନ ପିପଲ ଖୋଲିଆ ନିକଟରେ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀ ମୃତ୍ୟୁର ଅନୁଧ୍ୟାନ କରୁଛନ୍ତି। ବଲାଙ୍ଗୀର ସହରରେ ପୌର ପରିଷଦ ପକ୍ଷରୁ ମହାରାଣୀ ସାଗରରେ ଜଳ ଉତ୍ସବ ପାଳନ କରାଯାଉଛି। ଏହାକୁ ପୌର ଅଧ୍ୟକ୍ଷା ଲିକା ସାହୁ ଉଦ୍ଘାଟନ କରିଛନ୍ତି। ଏହି ଉତ୍ସବ 15 ଦିନ ଧରି ଚାଲିବ। ମେଧାବୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ଆର୍ଥିକ ସହାୟତା ଯୋଗାଇବା ପାଇଁ PM ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁରୀ ଦେଲେ କେନ୍ଦ୍ର କ୍ୟାବିନେଟ୍। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ଆସନ୍ତା 2027 ସୁଦ୍ଧା ଶେଷ ହେବ ବୋଲି କର୍ତ୍ତୃପକ୍ଷଙ୍କ ସୂଚନା ଏବଂ ମୋ ବସ୍ର ବେଗ ନିୟନ୍ତ୍ରଣ ପାଇଁ ବସ୍ଗୁଡ଼ିକରେ ସ୍ପିଡ୍ ଗଭର୍ଣ୍ଣର ଲଗାଯିବା ପାଇଁ ନିଷ୍ପତ୍ତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।